ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତରେ ପ୍ରଥମ ଥର ଲାଗି ଆସନ୍ତା ବର୍ଷ ଆୟୋଜିତ ହେବ ବିଶ୍ୱ ପାରା ଆଥଲେଟିକ୍ସ ଚମ୍ପିୟନ୍ସିପ୍। ପରୀକ୍ଷା ପେ ଚର୍ଚ୍ଚାର ଅଷ୍ଟମ ସଂସ୍କରଣ ଲାଗି ପଞ୍ଜୀକରଣ ଆରମ୍ଭ। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଜିଠାରୁ ତିନିଦିନିଆ ମରିସସ୍ ଗସ୍ତରେ ଯିବେ ବୈଦେଶିକ ସଚିବ। ୟୁକ୍ରେନ୍ ଯୁଦ୍ଧ ଶେଷ କରିବା ଲାଗି ବୁଝାମଣା ନିମନ୍ତେ ପ୍ରସ୍ତୁତ ଥିବା କହିଛନ୍ତି ରୁଷ ରାଷ୍ଟ୍ରପତି। ଏବଂ ନାଇଜେରିଆର ଏକ ବିଦ୍ୟାଳୟରେ ଦଳାଚକଟାରେ 35 ଜଣ ପିଲାଙ୍କ ମୃତ୍ୟୁ। ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ୍ରେ 2025 ବିଶ୍ୱ ପାରା ଆଥଲେଟିକ୍ସ ଚମ୍ପିୟନ୍ସିପ୍ ଆୟୋଜିତ ହେବ। ଭାରତରେ ପ୍ରଥମ ଥର ଏହି ପ୍ରତିଯୋଗିତା ଆୟୋଜନ କରାଯିବା ନେଇ ବିଶ୍ୱ ପାରା ଆଥଲେଟିକ୍ସ ଘୋଷଣା କରିଛି। ଆସନ୍ତା ବର୍ଷ ସେପ୍ଟେମ୍ବର 26 ଅକ୍ଟୋବର 5 ପର୍ଯ୍ୟନ୍ତ ଏହି ଚମ୍ପିୟନ୍ସିପ୍ ଅନୁଷ୍ଠିତ ହେବ। 2015 ଦୋହାରେ, 2019 ଦୁବାଇରେ ଏବଂ 2024 କୋବେରେ ଏହି ଚମ୍ପିୟନ୍ସିପ୍ ଆୟୋଜିତ ହେବା ପରେ ଚତୁର୍ଥ ଥର ପାଇଁ ଏସିଆ ମହାଦେଶରେ ଏହାର 12 ସଂସ୍କରଣ ଅନୁଷ୍ଠିତ ହେବ। ଏହାଛଡ଼ା ଆସନ୍ତା ବର୍ଷ ପ୍ରଥମ ଥର ପାଇଁ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ୍ରେ 11-13 ପର୍ଯ୍ୟନ୍ତ ବିଶ୍ୱ ପାରା ଆଥଲେଟିକ୍ସର ଗ୍ରାଣ୍ଡ ପ୍ରିକ୍ସ ଅନୁଷ୍ଠିତ ହେବ। ପରୀକ୍ଷା ପେ ଚର୍ଚ୍ଚାର ଅଷ୍ଟମ ସଂସ୍କରଣ ଆସନ୍ତା ମାସରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି କାର୍ଯ୍ୟକ୍ରମ ପାଇଁ ମାଇ ଗଭ୍ ପୋର୍ଟାଲରେ ପଞ୍ଜୀକରଣ ଆରମ୍ଭ ହୋଇଛି। ଏହା ଆସନ୍ତା ମାସ 14 ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ଚାପ ହ୍ରାସ କରିବା ସହ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନଙ୍କୁ ଜୀବନକୁ ଉତ୍ସବ ଭାବେ ପାଳନ କରିବା ଲାଗି ଉତ୍ସାହିତ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, 6-12 ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ପାଇଁ ବହୁମୁଖୀ ପ୍ରଶ୍ନ ଢାଞ୍ଚାରେ ଏକ କୁଇଜ୍ ପ୍ରତିଯୋଗିତା ପ୍ରସ୍ତୁତ କରାଯାଇଛି। ପଞ୍ଜୀକରଣ ସମୟରେ ଛାତ୍ରଛାତ୍ରୀମାନେ ନିଜ ପସନ୍ଦର ପ୍ରଶ୍ନ ଚୟନ କରିପାରିବେ। ଏଥିରେ ପରୀକ୍ଷା ଚାପ, କ୍ୟାରିୟର, ଭବିଷ୍ୟତ ଇଚ୍ଛା ଓ ସାଧାରଣ ଜୀବନ ବିଷୟରେ ପ୍ରଶ୍ନ ରହିଛି। ସଂସଦ ଭବନ ପରିସରରେ ଗତକାଲି ଘଟିଥିବା ଘଟଣା ପରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସୂଚନା ଅନୁଯାୟୀ ସଂସଦ ଭବନର କୌଣସି ପ୍ରବେଶ ଦ୍ୱାରରେ ରାଜନୈତିକ ଦଳ, ସାଂସଦ କିମ୍ବା ସାଂସଦ ଗୋଷ୍ଠୀ ଧାରଣା କିମ୍ବା ପ୍ରଦର୍ଶନ କରିପାରିବେ ନାହିଁ। ଗତକାଲି କଂଗ୍ରେସ ଓ ବିଜେପି ସାଂସଦମାନେ ସଂସଦ ଭବନର ଏକ ପ୍ରବେଶ ଦ୍ୱାରରେ ପରସ୍କର ମଧ୍ୟରେ ଧସ୍ତାଧସ୍ତି ହେବାରୁ 2 ସାଂସଦ ଆହତ ହୋଇଥିଲେ। ଉଭୟ ସାଂସଦଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବିଜେପି ପକ୍ଷରୁ ଅଭିଯୋଗ ପରେ ଦିଲ୍ଲୀ ପୁଲିସ୍ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏତଲା ଦାୟର କରିଛି। ଦିଲ୍ଲୀ ପୁଲିସ୍ ପକ୍ଷରୁ କୁହାଯାଇଛି, ଭାରତୀୟ ନ୍ୟାୟ ସଂହିତାର ଧାରା 109 ହଟାଇ ଦିଆଯାଇଥିବା ବେଳେ ଅଭିଯୋଗ ପତ୍ରରେ ଥିବା ଅନ୍ୟ ସମସ୍ତ ଧାରା କାଏମ ରହିଛି। ବିଜେପି ସାଂସଦ ଅନୁରାଗ ସିଂ ଠାକୁର, ବାଂଶ୍ୱରୀ ସ୍ୱରାଜ ଏବଂ ହେମାଙ୍ଗ ଯୋଶୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନାରେ ଗତକାଲି ଧାରା 109 ହତ୍ୟା ଉଦ୍ୟମ, ଧାରା 115 ସ୍ୱେଚ୍ଛାକୃତ ଭାବେ ଆଘାତ ଦେବା ଏବଂ ଧାରା 117, 125, 131 ଓ 351 ଏତଲା ଦାୟର କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀସ୍ଥିତ କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଆନ୍ଙ୍କ ବାସଭବନରେ ଗତକାଲି ଖ୍ରୀଷ୍ଟମାସ ଉତ୍ସବରେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ମୋଦି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ଆଲୋଚନା କରିଥିଲେ। ବୈଦେଶିକ ସଚିବ ବିକ୍ରମ ମିଶ୍ରି ଆଜିଠାରୁ ତିନିଦିନିଆ ମରିସସ୍ ଗସ୍ତରେ ଯିବେ। ମରିସସ୍ରେ ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲାମଙ୍କ ନେତୃତ୍ୱରେ ନୂତନ ସରକାର ଗଠନ ପରେ ଏହା ହେଉଛି ଦୁଇ ଦେଶ ମଧ୍ୟରେ ପ୍ରଥମ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଗସ୍ତ। ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା ପାଇଁ ଶ୍ରୀ ମିଶ୍ରି ମରିସସ୍ ଗସ୍ତରେ ଯାଉଛନ୍ତି। ଦୁଇ ଦେଶ ମଧ୍ୟରେ ନିୟମିତ ଉଚ୍ଚସ୍ତରୀୟ ଆଲୋଚନାର ଏହା ହେଉଛି ଏକ କ୍ରମାଗତ ଧାରା। ଭିଜନ ସାଗର, ଆଫ୍ରିକା ପ୍ରମୁଖ ନୀତି ଏବଂ ଦକ୍ଷିଣ ବିଶ୍ୱ ପ୍ରତି ପ୍ରତିବଦ୍ଧତା ଆଧାରରେ ମରିସସ୍ ସହିତ ସମ୍ପର୍କକୁ ଭାରତ ଦେଉଥିବା ପ୍ରାଥମିକତାର ଏହା ପ୍ରତିଫଳନ। ଦୁଇ ଦେଶ ମଧ୍ୟରେ ବହୁ ପୁରାତନ ସାଂସ୍କୃତିକ ପରମ୍ପରା ଏବଂ ବିଭିନ୍ନ କ୍ଷେତ୍ରରେ ଦୃଢ଼ ସମ୍ପର୍କ ରହିଆସିଛି। ଶ୍ରୀ ମିଶ୍ରିଙ୍କର ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ କହିଛନ୍ତି ୟୁକ୍ରେନ୍ ଯୁଦ୍ଧ ଶେଷ କରିବା ଲାଗି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସମ୍ଭାବିତ ଆଲୋଚନା ସମୟରେ ବୁଝାମଣା ପାଇଁ ସେ ପ୍ରସ୍ତୁତ ଅଛନ୍ତି। ଗଣମାଧ୍ୟମ ସହ ଆଲୋଚନା ସମୟରେ ଶ୍ରୀ ପୁତିନ୍ କହିଛନ୍ତି ୟୁକ୍ରେନ୍ ସହ କଥାବାର୍ତ୍ତା ପାଇଁ ସେ କୌଣସି ସର୍ତ୍ତ ରଖିନାହାନ୍ତି ଏବଂ ୟୁକ୍ରେନ୍ ରାଷ୍ଟ୍ରପତି ଭଲଦିମିର୍ ଜେଲେସିଙ୍କ ସହ କଥାବାର୍ତ୍ତା ପାଇଁ ପ୍ରସ୍ତୁତ ଅଛନ୍ତି। ସେ କହିଛନ୍ତି ରୁଷ ଦ୍ୱାରା ମାନ୍ୟତା ପ୍ରାପ୍ତ ୟୁକ୍ରେନ୍ ସଂସଦର ବୈଧ ଅଧିକାରୀମାନଙ୍କ ସମ୍ମତି ମିଳିବା ପରେ ସେ ବୁଝାମଣା କରିବେ। ତେବେ ରୁଷ ଦୁର୍ବଳ ହୋଇପଡ଼ିଥିବା ଖବରକୁ ସେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି 2022ରେ ଯୁଦ୍ଧ ଆରମ୍ଭ ହେବା ପରେ ରୁଷର ସ୍ଥିତି ଅଧିକ ମଜବୁତ ହୋଇଛି। ୟୁକ୍ରେନ୍ ସହ ଅସ୍ଥାୟୀ ଶାନ୍ତି ବୁଝାମଣାକୁ ସେ ପ୍ରତ୍ୟାଖ୍ୟାନ କରିବା ସହ କେବଳ ସ୍ଥାୟୀ ବୁଝାମଣାକୁ ଗ୍ରହଣ କରିବେ ବୋଲି କହିଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଆଲୋଚନା ସମ୍ପର୍କରେ ଶ୍ରୀ ପୁତିନ୍ କହିଛନ୍ତି ସେ ବୈଠକ କରିବା ଲାଗି ପ୍ରସ୍ତୁତ ଅଛନ୍ତି, କିନ୍ତୁ ଗତ କିଛି ବର୍ଷ ହେବ ସେ ଟ୍ରମ୍ପଙ୍କ ସହିତ କୌଣସି କଥା ହୋଇନାହାନ୍ତି। ନାଇଜେରିଆର ଦକ୍ଷିଣ ପଶ୍ଚିମ ସହର ଇବାଦାନରେ ଥିବା ଏକ ବିଦ୍ୟାଳୟରେ ଖ୍ରୀଷ୍ଟମାସ ପର୍ବ ପାଳନରେ ଦଳାଚକଟା ଘଟି 35 ଜଣ ପିଲାଙ୍କ ମୃତ୍ୟୁ ଘଟିଛି। ଏଥିରେ 6 ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଲୋକମାନଙ୍କୁ ନଗଦ ଟଙ୍କା ଓ ଖାଦ୍ୟ ଦିଆଯିବା ବିଷୟ ଘୋଷଣା କରାଯିବା ପରେ ସେଠାରେ ପ୍ରବଳ ଜନସମାଗମ ହୋଇଥିଲା। କାର୍ଯ୍ୟକ୍ରମସ୍ଥଳୀରେ ପ୍ରାୟ 5000 ପିଲା ଏକତ୍ରିତ ହୋଇଥିଲେ ଏବଂ ଆୟୋଜକଙ୍କ ପକ୍ଷରୁ କାର୍ଯ୍ୟକ୍ରମ ଆରମ୍ଭ କରିବା ମାତ୍ରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଏହି ଘଟଣାରେ ବାସରୁନ୍ ଇସଲାମିକ ହାଇସ୍କୁଲରେ ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଏବଂ ପ୍ରାୟୋଜକଙ୍କ ସମେତ 80 ଜଣଙ୍କୁ ଗିରଫ କରାଯାଇଛି। ୱିଙ୍ଗସ୍ ଫାଉଣ୍ଡେସନ ଏବଂ ଆଗି ଡିଗ୍ବୋ ଏଫ୍ଏମ୍ ରେଡିଓ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସେଠାକାର ରାଷ୍ଟ୍ରପତି ବୋଲା ଟିନୁବୁ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ରୁଷ ଏବଂ ୟୁକ୍ରେନ୍ ୟୁରୋପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ୟାସ୍ ପରିବହନ ଚୁକ୍ତିର ନବୀକରଣ କରିବେ ନାହିଁ ବୋଲି ଜଣାପଡ଼ିଛି। ଉଭୟ ରାଷ୍ଟ୍ର ଏହି ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ କହିଛନ୍ତି ୟୁକ୍ରେନ୍ରେ ରୁଷୀୟ ଗ୍ୟାସ୍ ପରିବହନ ପାଇଁ ହୋଇଥିବା 5 ବର୍ଷିଆ ଚୁକ୍ତି ଚଳିତ ମାସରେ ଶେଷ ହୋଇଯିବା ପରେ ଏହାକୁ ନବୀକରଣ ନ କରିବା ପାଇଁ କିଭ୍ କହିଛି। ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି ତାଙ୍କ ଦେଶ ରୁଷୀୟ ଗ୍ୟାସ୍ ପରିବହନ କରିବ ନାହିଁ। ଏହା ପୂର୍ବରୁ ୟୁରୋପୀୟ ସଂଘର ନେତାମାନେ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ସହ ସାକ୍ଷାତ କରିଥିଲେ, ଯେଉଁଥିରେ ଗ୍ୟାସ୍ ପରିବହନ ବିଷୟ ଆଲୋଚନା ହେବାର ଥିଲା। 60 ବର୍ଷରୁ ଅଧିକ ବରିଷ୍ଠ କଳାକାରଙ୍କ ପାଇଁ ସଂସ୍କୃତି ମନ୍ତ୍ରଣାଳୟ ଏକ ଆର୍ଥିକ ସହାୟତା ଯୋଜନା ଆରମ୍ଭ କରିଛି। ରାଜ୍ୟସଭାରେ ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତ କହିଛନ୍ତି ବାର୍ଷିକ 72,000 ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା 60 ବର୍ଷରୁ ଅଧିକ କଳାକାରଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ମହିଳା ଟି20 କ୍ରିକେଟର ଅନ୍ତିମ ମ୍ୟାଚ୍ରେ ଭାରତ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରି 2-1 ସିରିଜ୍ ବିଜୟୀ ହୋଇଛି। ଗତ ସନ୍ଧ୍ୟାରେ ନବୀ ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତ 60 ରନ୍ରେ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ହରାଇ ଟି20ରେ ନିଜର ସର୍ବୋଚ୍ଚ ସ୍କୋର 217 ରନ୍ କରିଥିଲା। ସ୍କୃତି ମନ୍ଧାନା ସର୍ବାଧିକ 47 ବଲ୍ରୁ 77 ରନ୍ କରିଥିବାବେଳେ ରିଚା ଘୋଷ 21 ବଲ୍ରେ 54 ରନ୍ କରିଥିଲେ। ମହିଳା ଟି20ରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିବା ରିଚା ଘୋଷ 18 ବଲ୍ରେ 50 ରନ୍ କରି ବିଶ୍ୱ ରେକର୍ଡ କରିଛନ୍ତି। ଏହାର ଜବାବରେ ୱେଷ୍ଟଇଣ୍ଡିଜ୍ 20 ଓଭରରେ 9 ୱିକେଟ୍ ହରାଇ 157 ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ରାଧା ଯାଦବ 4 ୱିକେଟ୍ ନେଇଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତରେ ପ୍ରଥମ ଥର ଲାଗି ଆସନ୍ତା ବର୍ଷ ଆୟୋଜିତ ହେବ ବିଶ୍ୱ ପାରା ଆଥଲେଟିକ୍ସ ଚମ୍ପିୟନ୍ସିପ୍। ପରୀକ୍ଷା ପେ ଚର୍ଚ୍ଚାର 8ମ ସଂସ୍କରଣ ଲାଗି ପଞ୍ଜୀକରଣ ଆରମ୍ଭ। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଜିଠାରୁ 3-ଦିନିଆ ମରିସସ୍ ଗସ୍ତରେ ଯିବେ ବୈଦେଶିକ ସଚିବ। ୟୁକ୍ରେନ୍ ଯୁଦ୍ଧ ଶେଷ କରିବା ଲାଗି ବୁଝାମଣା ନିମନ୍ତେ ପ୍ରସ୍ତୁତ ଥିବା କହିଛନ୍ତି ରୁଷ ରାଷ୍ଟ୍ରପତି। ଏବଂ ନାଇଜେରିଆର ଏକ ବିଦ୍ୟାଳୟରେ ଦଳାଚକଟା ଘଟି 35 ଜଣ ପିଲାଙ୍କ ମୃତ୍ୟୁ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।